ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଭାରତୀୟ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ, କହିଲେ ବାୟୁସେନା ମହାନିର୍ଦ୍ଦେଶକ। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଡିଜିଏମ୍ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ। ଶିକ୍ଷା ଓ ଚେତନା ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁ ସମାଜରେ ପରିବର୍ତ୍ତନ ଆଣିପାରିଥିଲେ, କହିଲେ ମୁଖ୍ୟମନ୍ତ୍ରୀ। ରାଇରଙ୍ଗପୁରଠାରେ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳିତ ଏବଂ ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ଆଜି ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସାମ୍ପ୍ରତିକ ପରିସ୍ଥିତିକୁ ନେଇ ତିନି ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଡିଜିଏମ୍ଙ୍କ ସାମ୍ବାଦିକ ସମ୍ମିଳନୀ ଆଜି ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହୋଇଛି। ଅପରେସନ୍ ସିନ୍ଦୁର ମାଧ୍ୟମରେ ପାକିସ୍ତାନ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ବାୟୁସେନାର ମହାନିର୍ଦ୍ଦେଶକ ଏୟାର ମାର୍ଶାଲ୍ ଏକେ ଭାରତୀ କହିଛନ୍ତି, ଆମର ଯୁଦ୍ଧ ପାକିସ୍ତାନ ବିରୁଦ୍ଧରେ ନୁହେଁ, ବରଂ ଆମର ଅଭିଯାନ ଆତଙ୍କବାଦ ବିରୁଦ୍ଧରେ ଜାରି ରହିଛି। ହେଲେ ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସହଯୋଗ କରିବା ସହ ଭାରତୀୟ ସେନା ସହ ଲଢ଼େଇରେ ଆଗକୁ ଆସିଥିଲେ।
आतंकियों पर हमारे सटीक हमले लाइन ऑफ कंट्रोल और इंटरनेशनल बाउंड्री को पार करे बिना किए गए थे। हमें पूरा अंदेशा था कि पाकिस्तान का वार भी बॉर्डर के उस पार से ही होगा, इसलिए हमने अपनी एयर डिफेंस की पूरी तैयारी पहले से ही कर ली थी। हमारी इन्वेंटरी में शामिल काउंटर मैंड एरियल सिस्टम्स, इलेक्ट्रॉनिक वॉरफेयर के साधन और एयर डिफेंस वेपन्स का इंडियन एयरफोर्स के इसी प्रकार के के साथ एक अनोखा मिश्रण किया गया।
ଭାରତର ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଆକାଶ ସିଷ୍ଟମ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନ ବିରୁଦ୍ଧରେ ଲଢ଼େଇରେ ଆମକୁ ସଫଳତା ଦେଇଛି। ଗତ ଦଶନ୍ଧିରେ ପ୍ରତିରକ୍ଷା ବିଭାଗ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟ୍ ଏବଂ ନୀତିଗତ ସମର୍ଥନ ପାଇଁ ବର୍ତ୍ତମାନ ପରିସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ସଫଳ ହୋଇଛି। ପାକିସ୍ତାନ ପକ୍ଷରୁ ନିୟୋଜିତ ଏକାଧିକ ଡ୍ରୋନ୍ ଏବଂ ମାନବବିହୀନ ଯୁଦ୍ଧ ବିମାନଗୁଡ଼ିକୁ ଭାରତର ସ୍ୱଦେଶ ନିର୍ମିତ ପ୍ରତିରକ୍ଷା କୌଶଳ ଦ୍ୱାରା ନିଷ୍କ୍ରିୟ କରାଯାଇଥିବା ଏୟାର ମାର୍ଶାଲ୍ ଏକେ ଭାରତୀ କହିଛନ୍ତି। ସମ୍ମିଳନୀରେ ସ୍ଥଳସେନା ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ପାକିସ୍ତାନ ସେନା ଭେଦ କରିପାରିବ ନାହିଁ। ଭାରତୀୟ ସେନା ନିକଟରେ ଚତୁସ୍ତରୀୟ ସୁରକ୍ଷା କବଚ ରହିଥିବାରୁ ପାକିସ୍ତାନ ସେନା ଆମର କୌଣସି କ୍ଷତି ପହଞ୍ଚାଇ ପାରିନାହିଁ। ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ଶୈଳୀରେ ପରିବର୍ତ୍ତନ ଆସିଛି। ସେମାନେ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି କ୍ଷତି ପହଞ୍ଚାଉଥିବା ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି।
हमें एयर डिफेंस ऑपरेशन सिंदूर के एयर डिफेंस की कार्रवाई को एक कॉन्टेक्स्ट में समझने की आवश्यकता है। मैंने आपको कल बताया था कि पिछले कुछ सालों में आतंक की गतिविधियों का कैरेक्टर जो है उसमें कुछ बदलाव आ रहा था। अब हमारी मिलिट्री के साथ साथ मासूम सिविलियंस, उन पर भी हमले हो रहे थे। 2024 में जम्मू सेक्टर में शिवखोरी मंदिर को जाते हुए यात्री और इस साल अप्रैल में पहलगाम में मासूम पर्यटक इस खतरनाक ट्रेंड के विशेष उदाहरण हैं। पहलगाम तक पाप का ये घड़ा भर चुका था।
ପାକିସ୍ତାନ ସେନା ଚୀନ୍ ନିର୍ମିତ କ୍ଷେପଣାସ୍ତ୍ରର ବ୍ୟବହାର କରିଛି। କ୍ଷେପଣାସ୍ତ୍ରର ଭଗ୍ନାବଶେଷ ସମ୍ପର୍କରେ ସମ୍ମିଳନୀରେ ଏୟାର ମାର୍ଶାଲ୍ ଏକେ ଭାରତୀ ସୂଚନା ଦେଇଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ତିନି ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆଗାମୀ ଦିନରେ ଯଦି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ, ତେବେ ଏହା ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଏବଂ ସମସ୍ତ ପ୍ରକାର ରଣକୌଶଳକୁ ବ୍ୟବହାର କରି କରାଯିବ ବୋଲି ସମ୍ମିଳନୀରେ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ପକ୍ଷର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆଜି ଅସ୍ତ୍ରବିରତି ବୁଝାମଣା ଏବଂ ଏହାର ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତ ଓ ପାକିସ୍ତାନର ସୀମାନ୍ତରେ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନିଲ ଚୌହାନ ଏବଂ ତିନି ସେନାର ମୁଖ୍ୟ ବୈଠକରେ ଉପସ୍ଥିତ ଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଆଜି ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟାଣ୍ଡନ ଉଚ୍ଚ ନ୍ୟାୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥପାଠ ଉତ୍ସବରେ ଉଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟଙ୍କ ସହ ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ। ଜଷ୍ଟିସ୍ ଡିକେ ଶ୍ରୀପଦଙ୍କୁ ମିଶାଇ ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା 19ରେ ପହଞ୍ଚିଛି। ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ଉଦ୍ଭାବକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ 120ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ସାନ୍ତାଳୀ ଭାଷାର ଲିପି ଅଲ୍ଚିକିରେ ସୃଷ୍ଟି କରି ପଣ୍ଡିତ ରଘୁନାଥ ମୁର୍ମୁ ଦେଶ ଓ ବିଦେଶରେ ବିଶାଳ ସମ୍ପ୍ରଦାୟର ଭାଷା, ସାହିତ୍ୟ ଓ ଶିକ୍ଷାର ବିକାଶ କ୍ଷେତ୍ରରେ ନିଜର ଅମୂଲ୍ୟ ଅବଦାନ ରଖିଛନ୍ତି। ଶିକ୍ଷା ଓ ଚେତନା ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁ ସମାଜରେ ଶୋଷଣ ବିରୁଦ୍ଧରେ ଶକ୍ତିଶାଳୀ ଆହ୍ୱାନ ସୃଷ୍ଟି କରିପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରର ମହୁଲ ଡିହାଠାରେ ଅଲ୍ଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଅଲ୍ଚିକି ଲିପିର 100 ବର୍ଷ ପାଳନ ଉତ୍ସବ ଏକ ଜନଜାତିର ଭାଷା, ସଂସ୍କୃତି ଓ ମୁକ୍ତ ଅଭିଯାନର ପରିଚୟ। ପଣ୍ଡିତ ମୁର୍ମୁଙ୍କ ଗଦ୍ୟ, ପଦ୍ୟ, ସାହିତ୍ୟ, ନାଟକ, ପାଠ୍ୟପୁସ୍ତକ ଓ ଲୋକସାହିତ୍ୟ ଆଦି ସଂସ୍କୃତିର ମୂଳସୂତ୍ର ସହ ଆମକୁ ବାନ୍ଧି ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାନ୍ତାଳୀ ଭାଷାକୁ ନୂଆ ପରିଚୟ ଦେବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ଏହାର ସୁରକ୍ଷା, ସଂରକ୍ଷଣ ଏବଂ ନୂତନ ଭାଷା ଉଦ୍ଭାବନ ପାଇଁ ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ମାଝୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଥକବି ଭୀମ ଭୋଇଙ୍କର ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲା ତାଙ୍କ ଜନ୍ମସ୍ଥଳୀ ଜଟେସିଂହା ସମେତ ଖଲିଆପାଲି ସମାଧିପୀଠରେ ଶୂନ୍ୟ ସ୍ୱରୂପ ଏବଂ ଭୀମଭୋଇ ସ୍କୃତି ସଂସଦ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରାଯାଇ କବିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେହିପରି ଖଲିଆପାଲି ଗାଁର ସମାଧିପୀଠରେ ମହିମା ଧର୍ମାବଲମ୍ବୀମାନେ ଏବଂ ମଠର ଅନ୍ତେବାସୀ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ବ୍ରହ୍ମପୂଜନ ସହ ଶୂନ୍ୟଶରଣ ମାନ୍ୟ କରି କବି ଭୀମଭୋଇଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି। ସତ୍ୟ ଏବଂ ଅହିଂସାର ପଥ ପ୍ରଦର୍ଶକ ଭଗବାନ ବୁଦ୍ଧଙ୍କର ଜୟନ୍ତୀ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି। ଭଗବାନ ବୁଦ୍ଧ ଆଜିର ଦିନରେ ବୋଧଗୟାଠାରେ ମହୋବୋଧି ଗଛ ମୂଳରେ ନିର୍ବାଣ ପ୍ରାପ୍ତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି, ଭଗବାନ ବୁଦ୍ଧଙ୍କର ଅଷ୍ଟମାର୍ଗ ଲୋକଙ୍କୁ ଦୟା ଓ ଅହିଂସାର ବାଟ ଦେଖାଉଛି। ଭଗବାନ ବୁଦ୍ଧଙ୍କ ନୀତି, ଆଦର୍ଶ ଓ ମାର୍ଗ ଅନୁସରଣ କରିବା ଦ୍ୱାରା ମାନବ ଜାତି ଶାନ୍ତି, ସମ୍ପ୍ରୀତି ଓ ସମୃଦ୍ଧି ଲାଭ କରିବ ବୋଲି ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ, ସମାନତା, ଶାନ୍ତି ମାନବତାର ମାର୍ଗଦର୍ଶକ ହୋଇ ରହିଛି, ଯାହା ବିଶ୍ୱ ସମ୍ପ୍ରଦାୟକୁ କରୁଣା ଏବଂ ଶାନ୍ତି ଦିଗରେ ପ୍ରେରଣା ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ବୁଦ୍ଧବିହାରଠାରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ଓ ନିର୍ବାଣ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବୁଦ୍ଧଙ୍କ ନୀତି, ଆଦର୍ଶ ଓ ମାନବ ଜାତି ପ୍ରତି ଥିବା ଅବଦାନ ଉପରେ ସ୍କୃତିଚାରଣ କରିଥିଲେ। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ଆଜିର ଦିନକୁ ନର୍ସିଂ ଦିବସ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି, ସେବିକାମାନେ ଆମର ଭବିଷ୍ୟତ ଏବଂ ସେବିକାମାନଙ୍କ ପାଇଁ ଯତ୍ନବାନ ହେବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ଆଜିଠାରୁ 4 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ସନ୍ଧ୍ୟାରେ କଟକ ଗତିରାଉତ ପାଟଣାସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଶ୍ରୀ ଭାଗବତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଭାରତୀୟ ସେନାବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ, କହିଲେ ବାୟୁସେନା ମହାନିର୍ଦ୍ଦେଶକ। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ନେଇ ଡିଜିଏମ୍ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ। ଶିକ୍ଷା ଓ ଚେତନା ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁ ସମାଜରେ ପରିବର୍ତ୍ତନ ଆଣିପାରିଥିଲେ, କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଭଗବାନ ବୁଦ୍ଧଙ୍କ ଜନ୍ମ ଏବଂ ନିର୍ବାଣ ଦିବସ ଅବସରରେ ଆଜି ପାଳନ କରାଯାଉଛି ବୁଦ୍ଧ ପୂର୍ଣ୍ଣିମା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।